ମୁଁ କୁନି ଗୌଡ଼, ଆମର 49 ନମ୍ବର ୱାର୍ଡ଼, ଆମର ଗୋଦାମ ସାହି ବସ୍ତି। ଆମ ଘର ପଛପଟେ ଗୋଟେ ଆପାର୍ଟମେଣ୍ଟ ଥିବାରୁ ବହୁତ ଗରମ ହେଉଛି, ଟିଣ ଘର ଆମର, ଆମେ ରହିପାରୁନୁ, ଆଉ ବହୁତ ହଇରାଣରେ ପିଲା ଛୁଆଙ୍କୁ ଧରିକି ରହୁଛୁ। ଆଉ ଆମେ ତ ଖଟିକିଆ ଲୋକ, ଦିନ ମଜୁରିଆ, ନ ଖଟିଲେ ଉପାସ ରହିବୁ, ଆଉ କ'ଣ କରିବୁ, ବହୁତ କଷ୍ଟରେ ଏଠି ଚଳୁଛୁ। ନଡ଼ା କି ଡାଳ ପତ୍ର କି କ'ଣ ବି ପକେଇକିରି ଆମେ ଏମିତିଆ ହଇରାଣରେ ଦିନ କାଟୁଛୁ। ଆଗରୁ ତ ଏତେ ଆଉ, କିନ୍ତୁ ଏବେ ଯେଉଁ ଭଳିଆ ଗରମ ହେଉଛି ଆମେ ଆଉ ରହିପାରୁନୁ। ତେଣୁକରି କିଛି ନଡ଼ା ନହେଲେ ଡାଳପତ୍ର ନହେଲେ ନାଇଁ ଗଛପତ୍ର ଏମିତି ଲଗେଇକି ଆମେ ଦିନ କାଟୁଛୁ ଥଣ୍ଡା ପାଇବା ପାଇଁ।